ଆଜି ସମାଜ ଯୋଭଳି ଦିଗରେ ଗତି କରୁଛି, ଯୋଭଳି ମାତ୍ରାରେ କଳକାରଖାନା ମାନ ସବୁ ବଢି ଉଠିଛି, ସେ ଏକ ଭଲ ସମ୍ବାଦ ହେଲେ ବି ଦୁଃଖ ସମ୍ବାଦ ଏହା ଯେ ସେଥିରୁ ଯେଉଁ ବାୟୁ ପ୍ରଦୂଷଣ ହଉଛି, ଯାହାଫଳରେ ମଣିଷର ଉପରେ ତାର ବିଶେଷ ପ୍ରଭାବ ପଡିଥାଏ। କାରଣ ମଣିଷ ନିଶ୍ୱାସ ପ୍ରଶ୍ୱାସରେ ଅମ୍ଳଜାନ ନିଶ୍ୱାସ ନିଶ୍ୱାସରେ ଛାଡେ ଅଙ୍ଗାରକାମ୍ଳ ଓ ନେଇଥାଏ ଅମ୍ଳଜାନ, ଯାହାଫଳରେ ଆମର ଅମ୍ଳଜାନର ମାତ୍ରା କମି କମି ଯାଉଛି, ଅଙ୍ଗାରକାମ୍ଳର ମାତ୍ରା ବଢି ବଢି ଚାଲିଛି। ସେଥିପାଇଁ ମୁଁ ସମସ୍ତଙ୍କୁ କହିବି, ସମସ୍ତଙ୍କୁ ଅନୁରୋଧ କରିବି ଯେ ବୃକ୍ଷରୋପଣ କରନ୍ତୁ। କାରଣ ବୃକ୍ଷ ହିଁ ଅଙ୍ଗାରକାମ୍ଳ ନିଜ ଦେହକୁ ନେଇଥାଏ ଏବଂ ଅମ୍ଳଜାନ ବାୟୁ ଛାଡ଼ିଥାଏ, ଯାହାଫଳରେ ମଣିଷକୁ ଅମ୍ଳଜାନର ସତେଜ ହେବ ନାହିଁ। ମୁଁ ଏତିକି ଅନୁରୋଧ କରୁଛି, ଜୀବନରେ ସମସ୍ତେ ଜଣେ ଜଣେ ହେଲେ ଯଦି ପ୍ରତ୍ୟେକ ମଣିଷ ଗୋଟେ ଗୋଟେ ବି ଗଛ ଲଗେଇ ତାର ଯତ୍ନ ନିଅନ୍ତି, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ସବୁଜ ଭାରତ ଗଠନ କରିପାରିବା। ଅଙ୍ଗାରକାମ୍ଳର ମାତ୍ରା ବଢି ଚାଲିଲେ ଦୁନିଆ ବିନାଶ ହବାର କାରଣ ଅଙ୍ଗାରକାମ୍ଳ ହେଇଯିବ। କଳକାରଖାନା ଗାଡି ମଟର ଯୋଉଭଳି ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି, ବୃଦ୍ଧି ପାଉଛି ପାଇ ଚାଲିଛି ଏବଂ ପାଇ ସାରିଲାଣି ମଧ୍ୟ, ସେଥିପାଇଁ ଗଛ ଯେଉଁମାନେ କାଟୁଛନ୍ତି ସେମାନଙ୍କୁ ବିରୋଧ କରନ୍ତୁ ଏବଂ ସମସ୍ତଙ୍କୁ ଅନୁରୋଧ କରନ୍ତୁ କି ସମସ୍ତେ ଜୀବନରେ ଗୋଟିଏ ହେଲେ ବି ଗଛ ଲଗାନ୍ତୁ। କାରଣ ଗୋଟିଏ ଗୋଟିଏ ଗଛ ଲଗେଇଲେ ବହୁତ ଗଛ ହେଇଯିବ ଏବଂ ଚିର ସବୁଜ ଶ୍ୟାମଳ ଭାରତ ଗଠନ ହେଇପାରିବ। ଗଛ ଲଗାଅ, ଜୀବନ ବଞ୍ଚାଅ। ଗଛ ଲଗାଅ, ଜୀବନ ବଞ୍ଚାଅ।